ପ୍ରଖ୍ୟାତ କଥାକାର ବିଷ୍ଣୁ ସାହୁଙ୍କର ଏକ ବହୁଚର୍ଚ୍ଚିତ ଗଳ୍ପ କାର୍ତ୍ତିକ ପୂର୍ଣ୍ଣମୀର କାବ୍ୟ। ଜଗନ୍ନାଥ ଏକ୍ସପ୍ରେସ ହାଓଡ଼ା ଷ୍ଟେସନ ଛାଡ଼ିବା ପରେ ପରେ ମଣିଷ ଭରପୁର ସେକେଣ୍ଡ କ୍ଲାସ କମ୍ପାର୍ଟମେଣ୍ଟରେ ନିଜ ବସିବା ମୁତାବକ ଗୋଟିଏ ଲମ୍ବ ବେଞ୍ଚର ଚେନ୍ନାଇ ଅଂଶ ବହୁ କଷ୍ଟରେ ଯୋଗାଡ଼ କରିପାରିଥିବା କେହି ଜଣେ ଭଦ୍ରବ୍ୟକ୍ତି ପ୍ରଶ୍ନ କଲେ ମାୟାଧରଙ୍କୁ, କୋଉଠି ଓହ୍ଲାଇବେ ମଉସା? ଭୁବନେଶ୍ୱର। ଖଣ୍ଡେ ସଫା ଲୁଗା ଦ୍ୱାରା ବନ୍ଧାବନ୍ଧି ହୋଇଥିବା ମୃଦଙ୍ଗଟିକୁ ଖୁବ୍ ଯତ୍ନର ସହିତ ଗୋଟିଏ କାନ୍ଧରେ ପକାଇ ଠିଆ ହୋଇଥିବା ମାୟାଧର ଉତ୍ତର ଫେରାଇଲେ ସଂକ୍ଷିପ୍ତ ଭାବରେ। କହିବା ବାହୁଲ୍ୟ ସାରା କମ୍ପାର୍ଟମେଣ୍ଟରେ ଖୁଦ ପକାଇଲା ଭଳି ସ୍ଥାନଟିଏ ମଧ୍ୟ ନଥିଲା। ଷ୍ଟାଣ୍ଡିଂ ଅବସ୍ଥାରେ ଯାତ୍ରୀମାନେ ଦୁଇପାଦ ଭୂମି ପାଇଁ ପ୍ରବଳ କସରତ ଓ କଳିଗୋଳ କରୁଥିଲେ ନିଜ ନିଜ ଭିତରେ। ଭଦ୍ରଲୋକ ଜଣଙ୍କର ଦେହକୁ ଲାଗି ଠିଆ ହୋଇଥିଲେ ମାୟାଧର ଅନେକ ଧୈର୍ଯ୍ୟର ସହିତ। ଏପରି ଅବସ୍ଥାରେ ମୃଦଙ୍ଗଟିକୁ ନେଉଥିବାରୁ ସେଠାରେ ଠିଆ ହୋଇଥିବା ଅନ୍ୟ ଯାତ୍ରୀମାନେ ମୃଦୁ ପ୍ରତିବାଦ କରିବା ଆରମ୍ଭ କରିଦେଇଥିଲେ ଓ ଏଥିପାଇଁ ମୃଦଙ୍ଗ ବାହକଙ୍କର ଅବିବେକୀ ପଣିଆକୁ ଦାୟୀ କରାଯାଉଥିଲା ସିଧାସଳଖ ଭାବରେ। ଏହି ଅବସ୍ଥାରେ ଭୁବନେଶ୍ୱର ଯିବେ ଆପଣ? ଜାଣନ୍ତି ପଞ୍ଚୁକ ବୁଡ଼ ପାଇଁ କେତେ ଯାତ୍ରୀ ଡାଇରେକ୍ଟ କଲିକତାରୁ ପୁରୀ ଯାଉଛନ୍ତି ଏହି କମ୍ପାର୍ଟମେଣ୍ଟରେ? ତାମାନେ ସାରା ରାତି ଆପଣଙ୍କୁ ଏହି ଅବସ୍ଥାରେ ଠିଆ ହୋଇ ରହିବାକୁ ପଡିବ। ବସିବାର ପ୍ରଶ୍ନ ନାହିଁ ଜମାରୁ। କୋଉଠୁ ଆଣିଲେ ମୃଦଙ୍ଗକୁ? କଲିକତାରୁ। ରାତି ସାରା ଏହି ଅବସ୍ଥାରେ ଯାତ୍ରା କରିବାର ଧୈର୍ଯ୍ୟ ରଖିଥିବା ଓ ଅସମ୍ଭବ ଭିଡ଼ ଯୋଗୁଁ ସାମାନ୍ୟତମ ବିରକ୍ତି ପ୍ରକାଶ କରୁନଥିବା ମାୟାଧରଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ଭଦ୍ରବ୍ୟକ୍ତି ଜଣକ ଆଗ୍ରହୀ ହୋଇ ପଡୁଥିଲେ କ୍ରମଶଃ। ନା ନା, କଲିକତାରେ ଏ ପଦାର୍ଥ ମିଳିବ ନାହିଁ ସହଜରେ, ସୁଦୂର ନଦିଆରୁ ନେଇକରି ଆସୁଛି। ନଦିଆ ନବଦ୍ୱୀପ ନା ଶୁଣିଛନ୍ତି ଆପଣ? ଚୈତନ୍ୟ ମହାପ୍ରଭୁଙ୍କ ଧାମ, ସେଇଠାରୁ କିଣିଛି, ଗାଁକୁ ନଉଛି। କାର୍ତ୍ତିକ ପୂର୍ଣ୍ଣିମା ଆଗରେ ତ ରାସ ହବ। ରାସ କଥା କହିଲା ବେଳେ କାର୍ତ୍ତିକ ପୂର୍ଣ୍ଣମୀର ଆକାଶ ପରି ଆଲୋକିତ ହୋଇ ଦେଖାଯାଉଥିଲା ତାଙ୍କ ମୁହଁ। ମାୟାଧର ସୂଚାଇ ଦେଇଥିଲେ ଏ ମୃଦଙ୍ଗଟି ସହଜଲଭ୍ୟ ସାଧାରଣ ମୃଦଙ୍ଗଟିଏ ନୁହେଁ। ଏପର୍ଯ୍ୟନ୍ତ ସେ ଅନେକ କଷ୍ଟ ସ୍ୱୀକାର କଲେଣି ତାକୁ ହାସଲ କରିବା ପାଇଁ। ତାକୁ ନେଇ ଠିକଣା ଜାଗାରେ ନ ପହଞ୍ଚେଇବା ପର୍ଯ୍ୟନ୍ତ ତାଙ୍କର ବିଶ୍ରାମ ନାହିଁ। ଏଥିପାଇଁ ଗୋଟିଏ ରାତି କାହିଁକି, ସାତଟା ରାତି ଏମିତି ଷ୍ଟାଣ୍ଡିଂ ଅବସ୍ଥାରେ ଯାତ୍ରା କରିବା ପାଇଁ ଆଦୌ କଷ୍ଟଦାୟକ ହେବ ନାହିଁ। ତେଣୁ ବହୁତ ଉତ୍ସାହ ଥିଲା ତାଙ୍କ କଥାବାର୍ତ୍ତାରେ। ଏତେ ଭିଡ଼ ଧାଁ ଦୌଡ଼ ଭିତରେ କେଉଁଠି ଯଦି ଜୋରରେ ବାଜିଯାଏ ଏ ଖଣ୍ଡକ ଭାଙ୍ଗିଯିବ ନାହିଁ ତ? ତାହେଲେ ତ ଏତେ ପରିଶ୍ରମ ବୃଥା ହେଇଯିବ ଆପଣଙ୍କର, ଆଶଙ୍କା ପ୍ରକାଶ କଲେ ଭଦ୍ରବ୍ୟକ୍ତି। ମୋଟେ ନୁହଁ, ଏତେ ବାଟରୁ ଆସିଲେଣି କିଛି ହୁଏ ନାହିଁ, ଟିକେ ହେଲେ ଆଘାତ ଲଗେଇଦେବି ନାହିଁ ଏଥିରେ। ଅକ୍ଷତ ଅବସ୍ଥାରେ ହିଁ ଏ ବାଦ୍ୟ ପହଞ୍ଚିବ ଗାଁରେ, ଠାକୁରଙ୍କ କାମ ପରା, ବିଘ୍ନ ଘଟିବ ନାହିଁ ଜମାରୁ। ଏତେକ କହି ସେ ଆଉଁସିବାକୁ ଲାଗିଲେ ମୃଦଙ୍ଗକୁ ଖୁବ୍ କୋମଳ ଭାବରେ, ଯେମିତି ମୃଦଙ୍ଗକୁ ନୁହେଁ ସେ ନିଜର ଆସନ୍ନ ପ୍ରସବା ସ୍ତ୍ରୀଙ୍କର ପେଟ ଆଉଁସି ଶିଶୁ ସନ୍ତାନଟିର ଗତିବିଧି ଲକ୍ଷ୍ୟ କରୁଛନ୍ତି ଆଉ ସେହି କାରଣରୁ ଆମୋଦିତ ହେଉଛନ୍ତି। ଟ୍ରେନ୍ ଚାଲିଥିଲା, ଲୋକ ଗହଳି ଯୋଗୁଁ ଶୀତ ବହୁତ କମ୍ ଥିଲା କମ୍ପାର୍ଟମେଣ୍ଟରେ, ଆଉ ଅଧିକ କାଳ ମାୟାଧରଙ୍କ ସହିତ ଆଳାପ ଚାଲୁ ରଖିବା କଷ୍ଟକର ହୋଇ ପଡ଼ିଲା ଭଦ୍ରବ୍ୟକ୍ତିଙ୍କ ପକ୍ଷେ। ଘୁମେଇବା କାରଣରୁ ତାଙ୍କର ମୁଣ୍ଡର ଆକୃତିଟିକୁ ନିଜ ଅକ୍ତିଆରରେ ରଖିବା ଆଉ ସମ୍ଭବ ନଥିଲା ତାଙ୍କ ପାଇଁ। ମାୟାଧର ଅଣ୍ଟା ସଳଖିଲେ, ଉପରକୁ ଆଁ କରି ହାଇଟାଏ ମାରିଲେ, ବହୁ ସତର୍କତାର ସହିତ ସେ ମୃଦଙ୍ଗଟିର ସ୍ଥାନ ପରିବର୍ତ୍ତନ କଲେ କାନ୍ଧର ଅପର ପାର୍ଶ୍ୱକୁ। ରାତି ଦୁଇଟା ପାଖାପାଖି, କମ୍ପାର୍ଟମେଣ୍ଟ ସାରା ଲୋକ ଶୋଇପଡ଼ିଲେଣି ଯେ ଯୁଆଡ଼େ। ମାୟାଧର ଯେଉଁ ଅବସ୍ଥାରେ ଠିଆ ହୋଇ ସମ୍ଭାଳି ଧରିଥିଲେ ମୃଦଙ୍ଗଟିକୁ, ତାଙ୍କୁ ସେ ଅବସ୍ଥାରେ ଯିଏ ଦେଖନ୍ତା ସେ ବିସ୍ମିତ ହୁଅନ୍ତା। ଏପରି ଗୋଟିଏ ବାଦ୍ୟ ପାଇଁ ଜଣେ ମଣିଷର ହେପାଜତ କେତେ ବେଶି ହୋଇପାରେ? ଟ୍ରେନ୍ର କ୍ଷିପ୍ର ଗତି ଓ ରାତ୍ରିର ନିସ୍ତବ୍ଧତା ଯୋଗୁଁ ମାୟାଧରଙ୍କର ଆଖି ହୋଇ ପଡୁଥିଲା ତନ୍ଦ୍ରାଚ୍ଛନ୍ନ। କମ୍ପାର୍ଟମେଣ୍ଟର କାନ୍ଥରେ ହାତ ଭରା ଦେଇ ମାୟାଧର ଘୁମାଉଥିଲେ। କେବଳ ମାୟାଧର କାହିଁକି, ମାୟାଧର ଓ ମୃଦଙ୍ଗ ଉଭୟ ଘୁମାଉଥିଲେ ଲଦାଲଦି ହୋଇ। ମୃଦଙ୍ଗ ପ୍ରତି ମାୟାଧରଙ୍କର ଆକର୍ଷଣ ବହୁ ଦିନର। ଯେତେବେଳେ ମାୟାଧର ଖୁବ୍ ଛୋଟ ହୋଇଥିଲେ ଗାଁରେ ଦୋଳ ମେଲଣ ବେଳେ ମୃଦଙ୍ଗ ବଜାଉଥିଲେ କଣ୍ଡ୍ରିଆ ଦାଦି। କଣ୍ଡ୍ରିଆ ଦି କୌଣସି କାରଣରୁ ସବୁଦିନ ଲଣ୍ଡିତ ମସ୍ତକ ରହୁଥିଲେ। ସେଇ ଲଣ୍ଡା ମୁଣ୍ଡରେ କଳାଧଳା ମିଶ୍ରିତ ରଙ୍ଗର ବାଳ କେରାଏ ତାଙ୍କ ଗହଳ କେଶର ଅବଶିଷ୍ଟାଂଶ ରୂପେ ରହିଥିଲା, ଯାହାକି ପରବର୍ତ୍ତୀ ସମୟରେ ତାଙ୍କ ନାତି ଓ ନାତୁଣୀମାନଙ୍କର ଗୋଟିଏ ଚମତ୍କାର ଖେଳନାରେ ପରିଣତ ହୋଇଯାଇଥିଲା। ତାଙ୍କ ବର୍ତ୍ତୁଳାକାର ପେଟ ଉପରେ ଶୋଇ ରହି ନିଶ୍ଚିନ୍ତରେ ବାଜୁଥିଲା ମୃଦଙ୍ଗ। ମୃଦଙ୍ଗର ତାଳ ସହିତ ସମାନ ଲୟରେ ନୃତ୍ୟ କରୁଥିଲା ଚୁଟି କେରକ। ଅନବରତ ନାହିଁ ନାହିଁ କରୁଥିବା ପରି ଚୁଟି ସମେତ ତାଙ୍କର ସମଗ୍ର ମୁଣ୍ଡଟି ହଲୁଥିଲା। ସେହି ସମୟରେ ବଡ଼ ଅଭିଭୂତ ହୋଇ ସେହି ଦୃଶ୍ୟକୁ ଲକ୍ଷ୍ୟ କରନ୍ତି ମାୟାଧର। ଗୋଟିଏ ନିର୍ଜୀବ ବାଦ୍ୟ କେଉଁପରି ଭାବରେ ଜଣେ ମଣିଷ ମୁହଁରୁ ବାହାରୁଥିବା ଦୁର୍ବୋଧ୍ୟ ଧ୍ୱନିଗୁଡ଼ିକର ନିର୍ଦ୍ଦେଶ ମାନି ଚମତ୍କାର ଭାବେ ନକଲ କରି ପକାଉଥାଏ ତାହା ତାଙ୍କ ଛୋଟ ମୁଣ୍ଡରେ ଜମା ପଶେ ନାହିଁ। କାଳକ୍ରମେ ତାଙ୍କ ପାଇଁ ମୃଦଙ୍ଗ ପରିଣତ ହୋଇଯାଏ ଗୋଟିଏ ଆହ୍ୱାନରେ। ମୃଦଙ୍ଗଟିଏ ବାଜୁଥିବା ସମୟରେ ଜଣାପଡ଼େ ବାଦ୍ୟ ଓ ବାଦକ ପରସ୍ପର ମିଶିଯାଇଛନ୍ତି, ଲୀନ ହୋଇଯାଇଛନ୍ତି ଉଭୟ ଉଭୟଙ୍କ ମଧ୍ୟରେ। ଏମିତି ସଶକ୍ତ ସମ୍ପର୍କଟିଏ ଆଉ କୌଣସି ବାଦ୍ୟ ଓ ବାଦକ ମଧ୍ୟରେ ରହିଥିବାର ମନେ ହୁଏ ନାହିଁ ତାଙ୍କର। ସେ ଆଚମ୍ବିତ ହୁଅନ୍ତି, ଏମିତି ହୋଇପାରୁଛି କେମିତି, କେମିତି ତାଳ ଆଉ ସ୍ୱର ସବୁ ଉଠି ଆସିଛନ୍ତି ମୃଦଙ୍ଗର ପେଟ ଭିତରୁ। ମାତ୍ର କେତୋଟି ଆଙ୍ଗୁଠିର ବୋଲମାନି କେମିତି ସୁମଧୁର ଛନ୍ଦ ସୃଷ୍ଟି ହୋଇପାରୁଛି ସାମାନ୍ୟ ଚମଡ଼ା ଖଣ୍ଡେ ଉପରେ ଓ ତାହା ନଚେଇ ଦେଇପାରୁଛି ଆତ୍ମାକୁ। ସେ ନାଦ ଶୁଣି ହୃଦୟ ହୋଇଯାଉଛି ସମୁଦ୍ର ପରି ଉର୍ମିଳ। କେମିତି ହେଲେ ଏ ବାଦ୍ୟକୁ ଟିକେ ଅକ୍ତିଆର କରି ହୁଅନ୍ତା ନାହିଁ, କଣ କରାଯିବ, ଗୁରୁ କିଏ ହେବ ତାଙ୍କର, ସେଦିନେ ପାଦ ଧରି ପଡ଼ିଯିବେ କି ଯାଇ କଣ୍ଡ୍ରିଆଦିଙ୍କର, କହିବେ ତୁମେ ଆଜିଠୁ ମୋର ଗୁରୁ, ତମେ କୁହ, ପ୍ରତିଜ୍ଞା କର ମୋ ଆଗରେ, ଯେମିତି ହେଲେ ଏ ବାଦ୍ୟ ମୋତେ ତମେ ଶିଖେଇ ଦେବ, ତା ନହେଲେ ତମ ପାଦ ଉପରେ ମୋର ମୁଣ୍ଡ ଏମିତି ରହିଥିବ, ଜମା ଉଠିବ ନାହିଁ ଏଠୁ। ମାୟାଧର ସେତେବେଳେ 4-5 ବର୍ଷର ଦରଲଙ୍ଗୁଳି ପିଲା, ଠୁକୁଟୁକୁ ଚାଲୁଥାନ୍ତି, ଖନେଇ ଖନେଇ କଥା କହୁଥାନ୍ତି, ଗୋଟିଏ ହାତରେ ପୋଛୁଥାନ୍ତି ସିଙ୍ଗାଣି, ଆର ହାତରେ ଟେକି ଧରୁଥାନ୍ତି ଅଣ୍ଟାରୁ ଖସି ପଡୁଥିବା ପ୍ୟାଣ୍ଟ, ଗୋଟେ 10-12 ଇଞ୍ଚ ଲମ୍ବର ବାଉଁଶ ନଳୀରେ ସୁତୁଲି ଖଣ୍ଡେ ଭର୍ତ୍ତି କରି ମୃଦଙ୍ଗଟିଏ ତିଆରି କରିଦେଇଥାନ୍ତି ତାଙ୍କ ବାପା। ମାୟାଧର ସେଇଟାକୁ କାନ୍ଧରେ ପକାଇ ବଜାନ୍ତି, ଦାଦୁଂ ଦା ଦାଦୁଂ ଦା, ଧୂଳିମାଟି ଦାଣ୍ଡରେ ପରସ୍ତେ ଗଡ଼ିଯାନ୍ତି ସେଇଟାକୁ କାନ୍ଧରେ ପକାଇ। ଦିନେ ତାଙ୍କର ସେହିପରି ଅବସ୍ଥାରେ ଗୋଟିଏ ସଂକୀର୍ତ୍ତନ ଦଳ ପହଞ୍ଚିଲେ ତାଙ୍କ ଗାଁରେ। ମୃଦଙ୍ଗ ଓ ଝାଞ୍ଜର ଆବାଜରେ କମ୍ପୁଥାଏ 7 ଖଣ୍ଡି ଗାଁ। ଗାଈ ମୁହଁରେ ପଡ଼ିଲେ ବାଛୁରୀଟିଏର ଅବସ୍ଥା ଯେମିତି ହୁଏ, ସଂକୀର୍ତ୍ତନ ଦଳ ଭିତରେ ପଶିଯାଇ ସେମିତି ଅବସ୍ଥା ହେଲା ମାୟାଧରଙ୍କର। ଗାଁ ପରେ ଗାଁ ଅତିକ୍ରମ କରିଗଲେ ସଂକୀର୍ତ୍ତନ ଦଳ। 4-5 ଖଣ୍ଡ ଗାଁ ପାର ହୋଇଗଲା ପରେ ସେମାନଙ୍କ ମଧ୍ୟରୁ ଜଣେ ଆବିଷ୍କାର କଲା ମାୟାଧରଙ୍କୁ ବାଉଁଶ ନଳୀର ମୃଦଙ୍ଗଟିକୁ ତନ୍ମୟ ହୋଇ ବଜାଉଥିବା ଅବସ୍ଥାରେ। ପିଲାଟିର ନାଁ ଗାଁ ଠିକଣା ପଚାରି ସେହି ଗ୍ରାମର ମୁଖିଆଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଗଲା ପିଲାଟିକୁ ତା ନିଜ ଗ୍ରାମରେ ପହଞ୍ଚାଇ ଦେବାକୁ। ମୃଦଙ୍ଗ ବାଦକ ଶିଶୁ ମାୟାଧର ନିଜ ଘରକୁ ସ୍ୱେଚ୍ଛାସେବୀଙ୍କ ଗହଣରେ ଫେରିଲା ବେଳକୁ ମୁହଁ ସଞ୍ଜ। ତାଙ୍କ ଘରେ ସାରା ଦିନ କାନ୍ଦ ବୋବାଳି, ଚୁଲି ଜଳି ନାହିଁ ଦିନସାରା। ସେ କିନ୍ତୁ ପ୍ରବଳ ଉତ୍ସାହରେ ଗାଲରୁ ଗାଲରୁ କରି ବର୍ଣ୍ଣନା କରିଯାଉଥିଲେ ସେଦିନର ଅଭୁଲା ଅନୁଭୂତି ନିଜ ବାପା ବୋଉ ଓ ତାଟକା ହୋଇଯାଇଥିବା ଗ୍ରାମବାସୀଙ୍କ ଆଗରେ। ଥରେ ରାସ ଚାଲିଥିଲା ଗାଁରେ, ମୃଦଙ୍ଗ ବଜାଉଥିଲେ କଣ୍ଡ୍ରିଆଦି ତାଙ୍କର ଚେଲା ଚାମୁଣ୍ଡାଙ୍କ ଗହଣରେ। ଯଦିଓ ଗିନି ବଜାଇବାରେ ଛୋଟ ଭୂମିକାଟିଏ ଆଦର ନେଇଥିଲେ ଯୁବକ ମାୟାଧର, ତାଙ୍କର ମନ ହେଉଥିଲା ସେ ଟିକେ ହାତ ପକାନ୍ତେ ମୃଦଙ୍ଗରେ, ତାହେଲେ ମନ ବୋଧ ହୋଇଯାଆନ୍ତା ତାଙ୍କର। କିନ୍ତୁ ସେ ମଝିରେ ମଝିରେ ଭୀଷଣ ଅନ୍ୟମନସ୍କ ହୋଇପଡୁଥିଲେ ଗିନି ବଜାଇବା ସମୟରେ। ଆକୁଳ ଆଖିରେ ଥରକୁ ଥର ଚାହିଁ ରହୁଥିଲେ କଣ୍ଡ୍ରୁଆଦିଙ୍କର ମୃଦଙ୍ଗ ବଜାକୁ, ଦିଗ୍ବିଜୟୀ ବୀରପରି ତାଙ୍କର ଠାଣିକୁ। ଆହା, କୌଣସି ହାତ, କୌଣସି ମାଧୁର୍ଯ୍ୟ, ସେଗୁଡ଼ିକ କୌଣସି ମଣିଷ ହାତର ଆଙ୍ଗୁଠି ନା ବିସ୍ମୟଜନକ କେତେଗୁଡ଼ିଏ ସ୍ପ୍ରିଙ୍ଗ। ହଠାତ୍ ସେ ନିଜ ଅଜାଣତରେ ଗିନି ବଜାଇବା ସ୍ଥଗିତ କରି ନିଜ ହାତର ଆଙ୍ଗୁଠିଗୁଡ଼ିକୁ ଏପଟ ସେପଟ କଲେ ଗିନି ଉପରେ। ସେ ବୁଝିପାରୁନଥିଲେ କି ପ୍ରକାର ନିରବଚ୍ଛିନ୍ନ ସାଧନା ଏତେ କ୍ଷିପ୍ର ଓ ଅନୁଶାସିତ କରିପାରିଛି ତାଙ୍କ ହାତର ଆଙ୍ଗୁଠିଗୁଡ଼ିକୁ। ସେ କଣ ସତରେ ଏହିପରି ସଙ୍ଗୀତର ତରଙ୍ଗ ସୃଷ୍ଟି କରିପାରିବେ ନାହିଁ ମୃଦଙ୍ଗର ଚମଡ଼ା ଉପରେ? ତାଙ୍କର ଏତେଦିନର ଅଭିଳାଷ କଣ ଏହିପରି ଅପୂର୍ଣ୍ଣ ରହିଥିବ ଜୀବନ ସାରା? କି ଲାଭ ତେବେ ଏ ବୃଥା ଜୀବନ ରଖି? କାନ୍ଦ କାନ୍ଦ ହୋଇଗଲା ତାଙ୍କର ମୁହଁ। ତୋର ଗିନି କଣ ଆଜି ବେତାଳ ଧରୁଛି ରେ ମାୟା, କଥା କଣ? ସେମିତି ମୃଦଙ୍ଗ ବଜେଇବା ଅବସ୍ଥାରେ ମନ୍ତବ୍ୟ ଦେଲେ କଣ୍ଡ୍ରିଆଦି ଆଦୌ ମାୟାଧରଙ୍କ ଆଡ଼େ ନ ଚାହିଁ। ପାଟି ଭିତରକୁ ମେଞ୍ଚାଏ ତତଲା ଚା ପଶିଗଲେ ଯେଉଁପରି ଗୋଟାଏ ଚମକ ଲାଗିଥାନ୍ତା, ସେମିତି ଚମକି ପଡ଼ିଲେ ମାୟାଧର। ସତେତ ଏଣେ ମୃଦଙ୍ଗ ବଜାଇବାର ଶୈଳୀଟିକୁ ଦେଖୁ ଦେଖୁ ସେ ସମ୍ପୂର୍ଣ୍ଣ ରୂପେ ପାଶରେ ପକାଇଛନ୍ତି ଗିନି ବଜାଇବା କଥା। ସେ ଗିନି ବଜାଇବାରେ ପୁନର୍ମନୋନିବେଶ କଲେ। ରାସ ସରିଲା ପରେ ଯେତେବେଳେ ଭୋଗ ବଣ୍ଟା ହେଲା, ଆଞ୍ଜୁଳାଏ ଆଞ୍ଜୁଳାଏ ଖଇ ଉଖୁଡ଼ା ଧରି ମୁହଁରେ ଲଗେଇ ଖାଉ ଖାଉ ସେ ଗାଉଁ ଗାଉଁ ହୋଇ କହିଲେ, ସବୁବେଳେ ଗିନି ବଜେଇ ବଜେଇ ବଡ ବିରକ୍ତିଆ ଲାଗିଲାଣି କଣ ଦିଦି, ତେମେ ମତେ ଟିକେ ମୃଦଙ୍ଗ ବଜେଇବାଟା ବିଦ୍ୟା ଶିଖେଇ ଦିଅ। ତମେ ଯାହା କହିବ ତମର ବୋଲ ମାନିବି, ଜୀବନ ସାରା ତମ କୋଲାମ ହୋଇ ରହିବି। ଏତେକ କହିଲା ବେଳେ ସେ ଖଇ ଉଖୁଡ଼ା ଆଞ୍ଜୁଳାକ ପୁଷ୍ପାଞ୍ଜଳି ପରି ଟେକି ଧରୁଥିଲେ କଣ୍ଡ୍ରିଆଦିଙ୍କ ଆଡ଼େ। ତାଙ୍କର ତଥାସ୍ତୁ କରିବା ନ କରିବା ଉପରେ ହିଁ ଯେମିତି ନିର୍ଭର କରୁଛି ମାୟାଦଙ୍କ ଅବଶିଷ୍ଟ ଜୀବନର ସୁଖ ଓ ସୌଭାଗ୍ୟ, ସେହିପରି ମୁଖଭଙ୍ଗୀଟିଏ କରି ରହିଥିଲେ ସେ। ଶିଖିବାକୁ ଯେବେ ସ୍ୱଳପଣା ଇଚ୍ଛା ତେବେ ଶିଖ, ମନା ନାହିଁ। ହେଲେ ମନେ ରଖିଥା ବାପା, ବଡ଼ କଠିନ ସେ ବିଦ୍ୟା। ମୃଦଙ୍ଗ ହେଉଛି ଦେବବାଦ୍ୟ, ତାକୁ ଶିଖିବା ମାନେ ରୀତିମତ ସାଧନା କରିବାର କଥା। ସେତକ ସାଧ୍ୟ କରିପାରିଲେ ମୃଦଙ୍ଗ ବି ମଣିଷ ପରି କଥା କହିପାରିବ, ହରିବୋଲ ହୁଳହୁଳି ପକେଇ ପାରିବ ଠାକୁରଙ୍କ ସାମ୍ନାରେ, କଣ୍ଡ୍ରିଆଦି କହିଲେ। ଆ ବିସ୍ଫାରିତ ହୋଇ ଉଠିଲା ଯୁବକ ମାୟାଧରଙ୍କର ଆଖି ଦୁଇଟି ଗଭୀର ବିସ୍ମୟରେ। ଏହାଦ୍ୱାରା କଣ୍ଡ୍ରିଆଦି କେବଳ ମାୟାଧରଙ୍କୁ ଉତ୍ସାହିତ କରିନଥିଲେ, ମୃଦଙ୍ଗ ସମ୍ପର୍କିତ ତାଙ୍କର ଗଭୀର ଅନୁଭୂତି ବ୍ୟକ୍ତ କରିଥିଲେ ଗଦଗଦ ସ୍ୱରରେ। ସେ ସମ୍ପର୍କରେ ଏକ ଅବିଶ୍ୱାସ ତଥ୍ୟ ଉପସ୍ଥାପନ କରିଥିଲେ ମାୟାଧରଙ୍କ ନିକଟରେ। ସେହି କଣ୍ଡ୍ରିଆଦିଙ୍କର କଥାକୁ ଗୋଟିଏ ଶକ୍ତ ଚ୍ୟାଲେଞ୍ଜ ପରି ଗ୍ରହଣ କରିନେଇଥିଲେ ଜୀବନ ସାରା। ସେତେବେଳେ ଶୟନ ସ୍ୱପନ ଜାଗରଣ ସବୁ ସମୟରେ ମୃଦଙ୍ଗ ବଜାଇବା ଥିଲା ତାଙ୍କର ଏକମାତ୍ର ସାଧନା। ଯେଉଁଦିନ ମୃଦଙ୍ଗର ଡାହାଣ ପଟେ ରହିଥିବା ଅଧଚାଖଣ୍ଡେ ଲମ୍ବର ଚମଡ଼ା ଉପରେ ନିଜର ନିୟନ୍ତ୍ରଣ ସାବ୍ୟସ୍ତ କରି ସେ ଚମତ୍କାର ତରଙ୍ଗଟିଏ ସୃଷ୍ଟି କରିପାରିଲେ ଓ ପରେ ପରେ ତାକୁ ତାଳ ଦ୍ୱାରା ସଜେଇ ଦେଇପାରିଲେ, ସେଦିନ ତାଙ୍କୁ ଲାଗିଲା ଏଥର ଆଉ କୌଣସି ସାଂସାରିକ କାମନା ତାଙ୍କୁ ହନ୍ତସନ୍ତ କରିପାରିବ ନାହିଁ, କୌଣସି ବୈଷୟିକ ଅଭାବ ଆଉ ଆନ୍ଦୋଳିତ କରିପାରିବ ନାହିଁ, ତାଙ୍କୁ ଲକ୍ଷ୍ୟଭ୍ରଷ୍ଟ କରିପାରିବ ନାହିଁ କୌଣସି ଆସକ୍ତି କିମ୍ବା ପ୍ରଲୋଭନ। ସେ କୃତାର୍ଥ ହୋଇଯାଇଛନ୍ତି, ସେ ଧନ୍ୟ ହୋଇଯାଇଛନ୍ତି। ସେହି ସମୟରେ ତାଙ୍କର ଉବୁଟୁବୁ ଅବସ୍ଥା ଓ ବିହ୍ୱଳ ଭାବ ପ୍ରକାଶିତ ହେଉଥିଲା ତାଙ୍କର ଆଚରଣରେ, ଚାଲିଚଳନରେ। ଯେଉଁଦିନ ଗାଁରେ ରଥଯାତ୍ରା ସମୟରେ ପହଣ୍ଡି ବିଜେ ହେଉଥିଲା ଜଗନ୍ନାଥଙ୍କର, ସେଦିନ ସମସ୍ତଙ୍କ ସାମ୍ନାରେ ପ୍ରଥମ ଥର ପାଇଁ ଗଭୀର ଆତ୍ମବିଶ୍ୱାସ ସହକାରେ ମୃଦଙ୍ଗ ବଜାଇଲେ ମାୟାଧର। ତାଙ୍କ ମୃଦଙ୍ଗ ସାଧନା ସମ୍ପର୍କରେ ଅଜ୍ଞ ଥିବା ଲୋକେ ତାଟକା ହେଲେ, କେହି କେହି ବିସ୍ମୟ ପ୍ରକାଶ କଲେ ଏତେ ଅଳ୍ପ ବୟସରୁ ମୃଦଙ୍ଗ ବଜେଇବାରେ ତାଙ୍କର ପାରଦର୍ଶିତା ଦେଖି। ଯେଉଁମାନେ ଭାବିଥିଲେ କଣ୍ଡ୍ରିଆଦିଙ୍କ ପରେ ପରେ ଏ ବିଦ୍ୟାଟି ବୁଡ଼ିଯିବ ଗାଁରୁ, ସେମାନେ ସେଦିନ ସାବାଡ ହୋଇଗଲେ ମାୟାଧରଙ୍କର କୃତିତ୍ୱ ଦେଖି। ଏଣିକି ଗାଁରେ ମୃଦଙ୍ଗ ଝାଞ୍ଜ ଓ ଗିନି ସବୁତ କାଶି ମାୟାଧରଙ୍କ ହେପାଜତରେ ରହିଗଲା ଆପଣା ଯାଏଁ। ମଧୁସର୍ଯ୍ୟା ରାତିରେ ସେ ନିଜର ନବବିବାହିତା ପତ୍ରୀଙ୍କ ନିକଟରେ ମୃଦଙ୍ଗ ବିଷୟରେ କହିବାକୁ ଏତେମାତ୍ରାରେ ପ୍ରଗଳ୍ଭ ହୋଇ ଉଠିଥିଲେ ଯେ କେବଳ ସେହି ସମ୍ପର୍କିତ କଥୋପକଥନରେ ହିଁ ରାତି ପାଇଯାଇଥିଲା ନବଦମ୍ପତିଙ୍କର। ସେ ସେହି ବାସଗୃହର ସ୍ୱଳ୍ପାଲୋକିତ ଦୀପ ଆଲୁଅରେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ ଯେ ମୃଦଙ୍ଗ ବିନା ତାଙ୍କ ବଞ୍ଚିବା ନିରର୍ଥକ, କେବଳ ନିରର୍ଥକ ନୁହେଁ ଅସମ୍ଭବ ମଧ୍ୟ। ଟ୍ରେନ୍ କମ୍ପାର୍ଟମେଣ୍ଟରେ ଠିଆ ହୋଇ ସେମିତି ଘୁମାଉଥିବା ଅବସ୍ଥାରେ ସ୍ପଷ୍ଟ ଭାବରେ ଶୁଣିପାରିଲେ ମାୟାଧର। ସତର୍କତାର ସହିତ ସେ ସମ୍ଭାଳିଥିବା ମୃଦଙ୍ଗଟିକୁ କେହି ଜଣେ ବଜାଇ ଦେଉଛି। ସେ ଚମକି ପଡ଼ିଲେ, ଏହା କୌଣସି ଦୁଷ୍ଟ ବାଳକର କାର୍ଯ୍ୟ ହୋଇପାରିଥାଏ ଭାବି ଚାରିଆଡ଼କୁ ଚାହିଁ ସେ ଖେଚଡ଼ାମି କରୁଥିବା ପିଲାଟିକୁ ଅନ୍ୱେଷଣ କରିବାରେ ଆଖି ବୁଲାଇଲେ। ଆଶ୍ଚର୍ଯ୍ୟ, କମ୍ପାର୍ଟମେଣ୍ଟ ସାରା ସମସ୍ତେ ଶୋଇଛନ୍ତି, ଦ୍ରୁତଗତିରେ ଚାଲିଛି ଟ୍ରେନ୍। ସେ ଦେଖିଲେ ପୂର୍ବପରି ସଫେଦ କପଡ଼ା ଦ୍ୱାରା ଆବୃତ ହୋଇ ରହିଛି ମୃଦଙ୍ଗଟି, ବେଶ ଅତୁଟ ରହିଛି ମୃଦଙ୍ଗର ପରିପାଟି। ଅର୍ଥାତ୍ ମୃଦଙ୍ଗ ବାଜୁଥିବା କିଛି କ୍ଷଣ ପୂର୍ବେ ସେ ଶୁଣିଥିଲେ, ଏହା କି ସମ୍ଭବ? ଏ ଅବସ୍ଥାରେ ମୃଦଙ୍ଗରୁ ଏ ଧ୍ୱନି ଆସିବ କେଉଁଠୁ? ସେ ଯାହା ଶୁଣିଛନ୍ତି ତାହା କଣ ସ୍ୱପ୍ନ ହୋଇପାରେ? କିଛି କ୍ଷଣ ପରେ ସେ ପୁଣି ଘୁମାଇ ପଡ଼ିଥିଲେ। ଅତ୍ୟଧିକ କ୍ଳାନ୍ତି ଓ ରାତ୍ରିର ଗଭୀରତା, କମ୍ପାର୍ଟମେଣ୍ଟର ନିସ୍ତବ୍ଧତା ଓ ସର୍ବୋପରି ଟ୍ରେନ୍ର ସାବଲୀଳ ଗତି ଯୋଗୁଁ ଦିନ ତେରେ କେଟେ ଦିନା ସେ ପ୍ରକୃତିସ୍ଥ ହେଲେ। ଆଶ୍ଚର୍ଯ୍ୟ, କେଉଁଠୁ ଆସୁଛି ଏ ସ୍ୱର? ଏପରି ଅବସ୍ଥାରେ ମୃଦଙ୍ଗଟି ବାଜିପାରୁଛି କେମିତି? ସେ ନିଜର ଏହି ଅଲୌକିକ ଅନୁଭୂତି ସମ୍ପର୍କରେ ସ୍ଥିର ନିଶ୍ଚିତ ହେବା ପାଇଁ ମୃଦଙ୍ଗ ଉପରେ ନିଜର ପାପୁଲି ରଖିଲେ। ଏଥର ସେ ଅନୁଭବ କଲେ ମୃଦଙ୍ଗଟିର କମ୍ପନ ନିଜ ହାତରେ। ସେ ଅନୁଭବ କଲେ ତାଙ୍କର ସମଗ୍ର ଶରୀର ରୋମାଞ୍ଚିତ ହୋଇଯାଉଛି। ସେ ବୁଝିପାରିଲେ ନାହିଁ ଏକଥା ସମ୍ଭବ ହୋଇପାରେ କେମିତି। ଏସବୁ ଘଟଣା ପରେ ତାଙ୍କ ପାଇଁ ଆଉ ଆଦୌ ଘୁମାଇବାର ପ୍ରଶ୍ନ ହିଁ ନଥିଲା। ବିସ୍ମିତ, ତଟସ୍ଥ ଓ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ଅବସ୍ଥାରେ ରାତି ପାଇବା ପର୍ଯ୍ୟନ୍ତ ସେ ଅପେକ୍ଷା କଲେ। କାହା ଆଗରେ ଏପରି ରୋମାଞ୍ଚକର ଅଭିଜ୍ଞତାକୁ ବର୍ଣ୍ଣନା କରାଯାଇପାରେ ସେ ସ୍ଥିର କରିପାରିଲେ ନାହିଁ। ସେ ମନେ ପକାଇଲେ, ଯେଉଁଦିନ ଗାଁରେ ରାସ ହେବା କଥା ବିଷୟରେ ନିଷ୍ପତ୍ତି ନିଆଗଲା, ସେଦିନ ଯୁବକମାନେ ଜିଦ୍ ଧରି ବସିଲେ, ଏ ବର୍ଷ ପ୍ରତିବର୍ଷ ପରି ପୁରୁଣା ପଦ୍ଧତିରେ ରାସ ବୋଲାଯିବ ନାହିଁ। କଟକରୁ ଆସିବ ମେଲୋଡି ପାର୍ଟି, ଜାଜ୍ ସେଟ୍, ୟାମା ସିନ୍ଥେସାଇଜର, ଲାର୍ଜ ଟ୍ରମ୍ପେଟ୍ ଓ ଡ୍ରମ୍, ବିଭିନ୍ନ କିସମର ବାଣ ଫୁଟାଯିବ। କଳିଯୁଗର ରାଧା ଓ କୃଷ୍ଣମାନେ ଡୁଏଟ୍ ଦେବେ। ଡିସ୍କୋ ନାଚୁଥିବା ଶୃଙ୍ଖଳା ଓ ସଂସ୍କୃତି ବହିର୍ଭୂତ ଯୁବକମାନଙ୍କ ଗହଣରେ ଖୋଳ କର୍ତ୍ତାଳ ବଜେଇ ମାନ୍ଦାତା ଅମଳର ଢଙ୍ଗରେ ରାସ ବୋଲି ଗଳା ଫୁଟାଇ ଚିତ୍କାର କରିବାର ଆଉ କିଛି ମାନେ ନାହିଁ। ଏ ବର୍ଷ ରାସର ସ୍ପେଶାଲ ଆଇଟମ୍ ରହିବ ରେକର୍ଡ ଡ୍ୟାନ୍ସ। ଏହି ରାସ ଉତ୍ସବ ଯେପରି ସବୁ ଦୃଷ୍ଟିରୁ ଉପଭୋଗ୍ୟ ଓ ଉଲ୍ଲେଖନୀୟ ହୋଇପାରିବ, ସେ ବାବଦରେ ସେମାନେ ସବୁ ପ୍ରକାର ଜରୁରୀକାଳୀନ ପଦକ୍ଷେପ ନେବେ। ଏଥିପାଇଁ ଚାନ୍ଦାର ଆଦୌ ଅଭାବ ରହିବ ନାହିଁ। ସେଥିପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଗୋଟିଏ ଶକ୍ତିଶାଳୀ ଗ୍ରୁପ୍, ରାସ୍ତାର ଗାଡ଼ି ମଟର ଅଟକାଇ ସମ୍ବଳ ସଂଗ୍ରହ କରିବା ନିମନ୍ତେ। ନୀରବରେ କେବଳ ଏସବୁ ଶୁଣିବା ବ୍ୟତୀତ ମାୟାଧରଙ୍କର ଆଉ କିଛି କରିବାର ନଥିଲା। ସେ ଭାବିଥିଲେ, କିଛି ଦିନ ତଳୁ ଅବ୍ୟବହୃତ ହୋଇ ରହିଥିବା ଅନ୍ତତଃ ଗୋଟିଏ ମୃଦଙ୍ଗର ମରାମତି କାର୍ଯ୍ୟ ପାଇଁ ଏହି ଅବସରରେ ନିଷ୍ପତ୍ତି ନିଆଯିବ। ମୃଦଙ୍ଗ ଓ ଝାଞ୍ଜ ବିନା ରାସ ଉତ୍ସବ କେମିତି ସମ୍ଭବ, ଏକଥା ସେ ଆଦୌ କଳ୍ପନା କରିପାରୁନଥିଲେ। ସଭାରେ ବସିଥିବା ଲୋକମାନଙ୍କ ଭିତରୁ କୌଣସି ପ୍ରତିବାଦ ସ୍ୱର ଉଠିବାର ସମ୍ଭାବନା ଦେଖିନପାରି ସେ ହତାଶ ହୋଇ ପଡ଼ିଲେ। ତାଙ୍କୁ ଲାଗିଲା, ସତେ ଯେମିତି ତାଙ୍କ ଗାଁର ଅଫୁରନ୍ତ ଜୀବନୀ ଶକ୍ତି ଆସ୍ତେ ଆସ୍ତେ ଡୋପ ହୋଇ ଆସୁଛି। ସେ ଅନୁଭବ କଲେ, ନିଜ ମୁହଁ ନ ଖୋଲିବା ସତ୍ତ୍ୱେ ମଧ୍ୟ ସେ ସମସ୍ତଙ୍କ ସାମ୍ନାରେ ଭୀଷଣ ଏକାକୀ ହୋଇ ପଡ଼ିଛନ୍ତି। ଯୁବକମାନଙ୍କ ତରଫରୁ ଏ ଯେଉଁ ପ୍ରସ୍ତାବ ଦିଆଯାଇଛି ରାସ ପାଇଁ, ଏଗୁଡ଼ିକ ତାଙ୍କ ଲାଗି ଉଦ୍ଦିଷ୍ଟ ଷଡ଼ଯନ୍ତ୍ରଟିଏ ବୋଲି ତାଙ୍କର ମନେ ହେଲା। ତାଙ୍କୁ ଲାଗିଲା, ସେ ତଳିତଳାନ୍ତ ହୋଇଯାଉଛନ୍ତି, ତାଙ୍କର ତଣ୍ଟି ଶୁଖିଯାଉଛି। ସେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସ୍ମରଣ କଲେ ମନେ ମନେ। କେତେବେଳକେ ଯାଇ ସେ ନିଜକୁ ସମ୍ଭାଳି ନେଇ କିଛି କହିବା ଉଦ୍ଦେଶ୍ୟରେ ଠିଆ ହେଲେ। ଗାମୁଛା ଖଣ୍ଡକ ଛାତି କାନ୍ଧରେ ପକାଇଲେ। ସେ ଅନୁଭବ କଲେ, ସେ ଠିଆ ହୋଇ ଏହି ସମ୍ପର୍କରେ କିଛି କହିବାଟା ପସନ୍ଦଯୋଗ୍ୟ ହୋଇପାରୁନାହିଁ ପିଲାମାନଙ୍କ ଦ୍ୱାରା। ସେ ଶୁଣିପାରିଲେ ଗୋଟିଏ ମୃଦୁ ଗୁଞ୍ଜାରଣ, ଗୋଟିଏ ଟିଟିକାର। ଅତ୍ୟନ୍ତ ପରିହାସର ସହିତ ଉପଭୋଗ କରୁଥିଲେ ଅନ୍ୟମାନେ ତାଙ୍କର ଉପସ୍ଥିତିକୁ। ଆଉ ଏଣିକି ତମର ମୃଦଙ୍ଗ ଟୁନ୍ଟୁନ୍ କାମ କରିବ ନାହିଁ ମୂଷା? ମୃଦଙ୍ଗ ଆଉ ଝାଞ୍ଜ ବଜେଇ ଯେତେ କାନ ଅତଡ଼ା ପକେଇଲେ ବି କୋଉ ବିଲେଇ ଛୁଆଟି ଆସିବେ ନାହିଁ DD1 DD2 ଛାଡ଼ି ତମ ସୁଆଙ୍ଗ ଦେଖିବାକୁ, ବୁଝିଲ? ବସ ବସ, ଏଥର ବସିଯାଅ, ଆଉ ଠିଆ ହେଲ କାହିଁକି? ମୁହଁ ତଳକୁ ପୋତିଥିବା ଲୁଙ୍ଗି ପିନ୍ଧା କୌଣସି ଏକ ମୂରବିହୀନ ଯୁବକ ବଡ଼ ନିଷ୍ଠୁର ଭାବରେ ମନ୍ତବ୍ୟ ବାଢ଼ିଲା। ଆଜି ନୁହେଁ, ବର୍ଷ ବର୍ଷ ଧରି ରାସ ହୋଇଆସୁଛି ଏଇ ଗାଁରେ। ତମେ ସବୁ ନୂଆ ଢଙ୍ଗରେ ନୂଆ ବାଗରେ ରାସ କରିବାକୁ ଚାହୁଁଛ, ତମକୁ ଯାହା ଯେମିତି ଭଲ ଲାଗୁଛି କର, ମନା ନାହିଁ। ହେଲେ ମୁଁ ଜାଣେ, ରାସ ସମ୍ପର୍କରେ କୌଣସି ଧାରଣା ତମର ଜମାରୁ ନାହିଁ। ତମ ଭିତରୁ କିଏ ଜଣେ ହେଲେ କହିପାରିବ ରାସ କାହିଁକି ହୁଏ, କିଏ ଲେଖିଛନ୍ତି ଏହି ପୁରାଣ, କହିପାରିବ ରାଗାନୁରାଗ ଭକ୍ତି କଣ, କୃଷ୍ଣତତ୍ତ୍ୱ ବିଷୟରେ କିଛି ଜାଣ ତୁମେ? କେମିତି ନିଜ ବକ୍ତବ୍ୟରୁ ଓହରିଯାଇ ସେ ଏତେ ଉତ୍ତେଜିତ ହୋଇପଡ଼ିଲେ ତାହା ସେ ଜାଣିପାରିଲେ ନାହିଁ। ତାଙ୍କର ବିରକ୍ତି ଓ କ୍ରୋଧ ସତେ ଯେମିତି ଗୁଡ଼ିଏ ପ୍ରଶ୍ନରେ ପରିଣତ ହୋଇ ଆପେ ଆପେ ମୁହଁରୁ ବାହାରି ଯାଉଥିଲା। ତମେ ଗୋଟେ କାମ କର ମଉସା, ଟିଭିରେ କୁଇଜ୍ ପ୍ରୋଗ୍ରାମ ଦେଖିଛ? ତମେ କୁଇଜ୍ ମାଷ୍ଟର ହେଲେ ବଢ଼ିଆ ହୁଅନ୍ତା। ଏମିତି ଅଖାଡ଼ୁଆ ଅଖୁଡ଼ା ପ୍ରଶ୍ନ ସବୁ ପଚାରି ଇଂଲିଶ ମିଡିୟମରେ ପାଠ ପଢ଼ୁଥିବା ଟୋକାଟୋକିଙ୍କୁ ସାଣ୍ଠିନ୍ କରିଦିଅନ୍ତ। ହେଲେ ଆଜିକାଲି କୁଇଜ୍ରେ ଯେତେ ସବୁ ସିମ୍ପଲ କ୍ୱେଶ୍ଚିନ୍, କୋଉ କ୍ରିକେଟିୟର କେତେ ରନ୍ କଲା, 5 ବର୍ଷ ତଳେ ୱାର୍ଲ୍ଡ କପ୍ ଚାମ୍ପିୟନ୍ ର ମ୍ୟାନ୍ ଅଫ୍ ଦ ମ୍ୟାଚ୍ କିଏ ହେଇଥିଲା, କୋଉ କ୍ରିକେଟ ତାରକା ତାଠାରୁ 5 ବର୍ଷ ବଡ଼ ସିନେମା ହିରୋଇନ୍କୁ ବାହା ହୋଇ ହନିମୁନ୍ କୋଉଠି କଲା, ଏଗୁଡ଼ା ସବୁ କଣ ପ୍ରଶ୍ନରେ ଲେଖା? କିଓ ଏଗୁଡ଼ା ପରା ଆଜିକାଲି ଷ୍ଟାଣ୍ଡାର୍ଡ 3ରେ ପଢୁଥିବା ଛୁଆଟା ବି କହିଦବ? ଉତ୍ତର କହିବ ତ ଦିଅ, ଏମିତିକା ଦାନ୍ତରେ କେଟା ପ୍ରଶ୍ନର ଉତ୍ତର କେତେ ଦମ ଅଛି ଦେଖିବା, ଯଦି ଆଣ୍ଠି ନ ଗଡ଼ିବ। ଗୋଟାଏ ପ୍ରଶ୍ନ ଶୁଣି ପୁରା 5 ଗ୍ଲାସ୍ ପାଣି ଯଦି ନ ପିଇବ ତାହେଲେ କହିବ ନା, କଣ କହୁଛ ଭାଇମାନେ? ସତ୍ୟ କଲେଜକୁ ଯାଇଥିବା ଟୋକାଟାଏ ବଡ଼ ସିରିୟସ୍ ଭାବରେ ଏତେକ କହିଲା। ତାର କଥା ନସରଣରୁ ଗୋଟେ ସମବେତ ହାସ୍ୟରୋଳ ମାୟାଧରଙ୍କୁ ଜବତ କରି ବସେଇଦେଲା ସେ ଠିଆ ହୋଇଥିବା ସ୍ଥାନରେ। ବହୁ କଥା କଟାକଟି ପରେ ସ୍ଥିର ହେଲା, ମୃଦଙ୍ଗ ଓ ଝାଞ୍ଜ ସମେତ ସମସ୍ତ ପୁରୁଣାକାଳିଆ ବାଦ୍ୟକୁ ବାଦ ଦିଆଯିବ ଏ ବର୍ଷ ରାସରୁ। ଏ ବାବଦରେ ମାୟାଧରଙ୍କର ବିଶେଷ ଚିନ୍ତିତ ହେବାର କିଛି କାରଣ ନାହିଁ ବୋଲି ତାଙ୍କୁ ମିଟିଂରେ ଜଣାଇ ଦିଆଗଲା ସ୍ପଷ୍ଟ ଭାବରେ। ରାତି ସାରା ଶୋଇପାରିଲେ ନାହିଁ ମାୟାଧର। ଉଠୁବା ଶୋଇ ବାରମ୍ବାର ପରିସ୍ରା ଯାଇ ଆକାଶକୁ ଅନାଇ ସେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ଅଥଚ ନିଦ ତାଙ୍କୁ ନିଷ୍ଠୁର ଭାବରେ ପରିତ୍ୟାଗ କରିଥିଲା ସେଇ ଯନ୍ତ୍ରଣାଦାୟକ ଦୀର୍ଘକାଳୀନ ରାତିଟିରେ। ପାଆନ୍ତ ପହରକୁ ଯେତେବେଳେ କାଉରା ବିଲା ହେମାଳ ପବନ ଦେହକୁ କାକର ପରି ବତୁରେଇ ଦେଲା ସେ ଟିକେ ଘୁମେଇ ପଡ଼ିଲେ। ପରେ ପରେ ରାତି ପାଇଲା ବେଳକୁ ତାଙ୍କ ହୃଦୟର ସବୁତକ ଅସନ୍ତୋଷ ପରିଣତ ହୋଇଯାଇଥିଲା ଗୋଟିଏ ଭୟଙ୍କର ଜିଦ୍ରେ। ସେ ଜିଦ୍ ଧରିଲେ ନଦିଆରୁ ଏ ବର୍ଷ କିଣାଯିବ ମୃଦଙ୍ଗ, ସେ ନିଜେ ଯିବେ ତାହା କିଣିବ, କେହି ଶୁଣନ୍ତୁ ନ ଶୁଣନ୍ତୁ, ରାସ ସମୟରେ ସେ ନିଜେ ଭାଗବତ ଟୁଙ୍ଗିରେ ବସି ବଜେଇବେ ମୃଦଙ୍ଗ। ଝାଞ୍ଜ ବଜେଇବ ଚୈତା, ଗିନି ବଜେଇବ ବିଭୂତି, ସମୟ ପଡ଼ିଲେ ସେ ଆଧୁନିକ ଡିସ୍କୋ ବାଦ୍ୟ ସହ ଅବତୀର୍ଣ୍ଣ ହୋଇଯିବେ ଗୋଟେ ମୁକାବିଲାରେ। ଆରେ କଣ କରିପାରିଛନ୍ତି କିଏ ଟୋକା ପଞ୍ଝାକ, ଏହିପରି ଭାବରେ ସେ ନିଜର କ୍ରୋଧ ଓ ଅସନ୍ତୋଷକୁ ବ୍ୟକ୍ତ କଲେ ପରମ ବିଶ୍ୱାସୀ ଓ ବାଲ୍ୟବନ୍ଧୁ ଚୈତା ନିକଟରେ। ନଦିଆ ଯିବ ଯଦି କହୁଛ ଯେ ମାଷ୍ଟ୍ରେ, ହେଲେ ଯିବା ଆସିବା ରେଳ ଭଡ଼ା, ବସ୍ ଭଡ଼ା, ମୃଦଙ୍ଗ ଦାମ, ଖାଇବା ପିଇବା, ଜଳଖିଆ ଖର୍ଚ୍ଚ, ଲଗାତାର କେତେ ଖର୍ଚ୍ଚ ହବ ମାଲୁମ ଅଛି ତ? ମାଲପାଣି ଅଛି ପକେଟରେ, ଖୋଲା ଛାତି ଉପରେ ବେକରେ ଦୁଇ ପାର୍ଶ୍ୱ କୋହଳିଥିବା ଖୋର୍ଦ୍ଧା ଗାମଛାଟିକୁ ଦୁଇ କଡ଼ରେ ଭିଡ଼ି ଧରି କିଞ୍ଚିତ ନଇଁ ପଡ଼ି ପ୍ରଶ୍ନ କରିଥିଲା ଚୈତା। ଦିଶୁଥିଲା ମାୟାଧରଙ୍କ ଚେଲା ପରି। ଟଙ୍କାକୁ ମୁଁ ପରବାୟ କରିଛି ଭାବିଛି ଚୈତା, ଦରକାର ହେଲେ ପାଞ୍ଚ ବସ୍ତା ଚାଉଳ ବିକିଦେବି, ହେଲେ ଅଲବତ୍ କିଣାଯିବ ନଦିଆ ମାର୍କା ମୃଦଙ୍ଗ, ଆଉ ଝାଞ୍ଜ ମାରିଲା ବେଳେ ଯଦି ଛଦାମେ ଏପଟ ସେପଟ କରିବୁ ଦେଖିବୁ। ହୁସିଆର ବାପା, ନଦିଆରୁ ମୃଦଙ୍ଗ କିଣା ହୋଇ ଆସିବ ବୋଲି ଗୋଟେ ପ୍ରଚ୍ଛନ୍ନ ଆନନ୍ଦ ବିଚ୍ଛୁରିତ ହେଉଥିଲା ତାଙ୍କ ମୁହଁରୁ, ତାଙ୍କର ସ୍ୱର ଥିଲା ସ୍ୱପ୍ନାବିଷ୍ଟ। ଏ ବର୍ଷ ରାସ ଉତ୍ସବ ନଦିଆରୁ ଆସୁଥିବା ମୃଦଙ୍ଗ ମାଧ୍ୟମରେ ତାଙ୍କ ପାଇଁ ଯେଉଁ ନୂଆ ରୋମାଞ୍ଚ ଆଣିଦେବ ସେ କଥା ଚିନ୍ତା କରି ସେ ଉବୁଟୁବ ହୋଇଯାଉଥିଲେ ଖୁସିରେ। ସେହି ବହୁ ଇପ୍ସିତ ମୃଦଙ୍ଗ ଏଥର ଆସିଯାଇଛି ତାଙ୍କ ଅକ୍ତିଆରକୁ। ରାତି ପବଉ ତା ପହଞ୍ଚିଯିବ ଗାଁରେ। ମାୟାଧରଙ୍କର ନିପୁଣ ଅଙ୍ଗୁଳିର ସ୍ପର୍ଶକୁ ଅପେକ୍ଷା କରି ସେ ଅଗଣାରେ ବସି ରହିବ ସମସ୍ତଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇ। ମାୟାଧର ଭାବିଥିଲେ ସର୍ବପ୍ରଥମେ ସେ ହିଁ ମୃଦଙ୍ଗଟିରେ ଆଙ୍ଗୁଳି ସଞ୍ଚାଳନ କରି ତଟସ୍ଥ କରିଦେବେ ଗ୍ରାମୀଣ ଚୈତା ଓ ବିଭୂତିମାନଙ୍କୁ। ଅଥଚ କି ଆଶ୍ଚର୍ଯ୍ୟ ଦେଖ, ସେ ମୃଦଙ୍ଗ ଆଜି ଏହିପରି ଗୋଟେ ନିଶାର୍ଦ୍ଧରେ ବାଜୁଛି ମନକୁ ମନ ଗୋଟାଏ ଟ୍ରେନ୍ କମ୍ପାର୍ଟମେଣ୍ଟରେ, ଯେଉଁଠିକି ସେ ନିଜେ ଏକମାତ୍ର ଶ୍ରୋତା ଏଇ ହୃଦୟ ଉଛୁଳା ଧ୍ୱନିର। ଏକଥା ସେ ଯାହା ଆଗରେ କହିବେ ସେ ବିଶ୍ୱାସ କରିବ ତ? ସେ ପୁଣି ଭାବିଲେ କେହି ବିଶ୍ୱାସ କରନ୍ତୁ ନ କରନ୍ତୁ ସେଥିରେ କଣ ଅଛି, ଜୀବନରେ ଏମିତି ଭାବରେ ଚମତ୍କୃତ ହେବାର ସୌଭାଗ୍ୟ କଣ ସମସ୍ତଙ୍କୁ ସହଜରେ ମିଳେ? ସମସ୍ତେ କଣ ରାମକୃଷ୍ଣ ପରମହଂସ ହୋଇଛନ୍ତି ଯେ ଅନାୟାସରେ ଦର୍ଶନ କରିପାରିବେ ମହାକାଳୀଙ୍କୁ? ସମସ୍ତେ କଣ ଯଶୋଦା ହୋଇଛନ୍ତି ଯେ ବିଶ୍ୱରୂପ ଦେଖିବେ ଗୋଟିଏ ବାଳୁତର ଆଁ ଭିତରେ? ଏସବୁ ଗୁଢ ରହସ୍ୟ, ସୂକ୍ଷ୍ମାତି ସୂକ୍ଷ୍ମ, ମଣିଷର କିଛି ହାତ ନାହିଁ ଏଥିରେ, ତାର ସାଧ୍ୟ କାହିଁ ଏ ରହସ୍ୟ ପଛରେ ଥିବା କାରଣଟିକୁ ଖୋଜିବାକୁ? ଟ୍ରେନରୁ ଓହ୍ଲାଇଲା ପରେ ତାଙ୍କର ମନେ ହେଲା ସେ ସତ୍ୟବା ନୃତ୍ୟ କରିବେ ସେହି ପ୍ଲାଟଫର୍ମରେ। କାହିଁ ରାତି ଅନିଦ୍ରା ଓ ସାରା ରାତି ଠିଆ ହୋଇଥିବା ଯୋଗୁଁ ଏତେ ଟିକେ କ୍ଲାନ୍ତି ତ ନାହିଁ ତାଙ୍କ ଶରୀରରେ? ପାଦ ଦୁଇଟିରେ ଭର୍ତ୍ତି ହୋଇ ରହିଛି କ୍ରୀଡ଼ାପ୍ରିୟ ମୃଗ ଶିଶୁର ଚପଳତା, ହାଲୁକା ଡେଣା ଥିବା ପ୍ରଜାପତି ପରି ଲାଗୁଛି ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ। ସେ ଭଲ କରି ନିରୀକ୍ଷଣ କରେ ମୃଦଙ୍ଗକୁ, ଯାହା ଖୁବ୍ ସାଧାରଣ ଜଣାପଡ଼ୁଥିଲା ଆଖିକୁ। ଅଥଚ ବିଗତ ରାତ୍ରିର କଥା ଚିନ୍ତା କଲେ ବିସ୍ମୟର ସୀମା ରହୁନଥିଲା ତାଙ୍କ ପାଇଁ। ସେ ଘରେ ପହଞ୍ଚି ପ୍ରଥମେ ତାଙ୍କ ସ୍ତ୍ରୀ ହେମକୁ ଟାଣି ନେଲେ ଶୋଇବା ଘରର ଗୋଟେ କଣକୁ, ବର୍ଣ୍ଣନା କରିଗଲେ ମୂଳଠାରୁ ଚୂଳ ପର୍ଯ୍ୟନ୍ତ। ବୁଝିଲ, ତମେ ଦିନ ରାତି 24 ଘଣ୍ଟା ସେ ବାଜାଟାକୁ ବାଡ଼େଇ ବାଡ଼େଇ ନିଜ ମୁଣ୍ଡ ତ ଖରାପ କଲଣି, ଆମ ସମସ୍ତଙ୍କ ମୁଣ୍ଡକୁ ବି ଖରାପ ନ କରି ଛାଡ଼ିବ ନାହିଁ। କିହ, ମୃଦଙ୍ଗଟା ମନକୁ ମନ ବାଜିବ କେମିତି? ତମେ ଆସିଲା ବେଳେ ଠିଆ ଠିଆ ଘୁମେଇ ପଡ଼ିଛ ତ, ତେଣୁ ସପନ ଦେଖି ପକେଇଛ, ଆଉ ଏଠି ଆସି ଗପୁଛ। ତମେ ଯାଅ ଯାଅ, ମତେ ଯାହା କହିଲ କହିଲ, ଆଉ କାହାକୁ ଜମା ଏକଥା କହିବ ନାହିଁ। ହେମାଙ୍ଗିନୀରେ ସ୍ୱର ଥିଲା ଖୁବ୍ ଅହେତୁକ, ଖୁବ୍ ଅବହେଳା ସୂଚକ ଓ ତାଚ୍ଛଲ୍ୟ ପରିପୂର୍ଣ୍ଣ। ସ୍ତ୍ରୀଙ୍କର ଏଭଳି ମନ୍ତବ୍ୟ ଶୁଣୁ ଶୁଣୁ ସେ ଦାନ୍ତ ଘଷିଲେ ଓ ଚା ପିଇଲେ। ସେ ଭାବିଲେ ଗତରାତିରେ ଏହି ଅଲୌକିକ ଅନୁଭୂତିକୁ ଆଦୌ ଗୁରୁତ୍ୱ ନ ଦେଇ ରାସ କିପରି ହେବ, ରାସ ପଞ୍ଚଧ୍ୟାୟୀ କିଏ ଗାଇବ ସେ ବିଷୟରେ ସେ ଚିନ୍ତା କରିବେ ଓ ଚୈତାର ପରାମର୍ଶ ନେବେ। କିନ୍ତୁ ଦିନସାରା ଯେତେ ଯାହା କାମରେ ବ୍ୟସ୍ତ ରହିଲେ ମଧ୍ୟ ତାଙ୍କ ନଜର ସଦାସର୍ବଦା ରହିଥିଲା ମୃଦଙ୍ଗଟି ଉପରେ। ତାଙ୍କୁ ଲାଗୁଥିଲା ମୃଦଙ୍ଗର ଦେହଟି ସତିକି ସବୁବେଳେ ଅସ୍ଥିର ଭାବରେ କମ୍ପୁଛି। ସେହି କମ୍ପନକୁ ସେ ମଧ୍ୟ ଅନୁଭବ କରିପାରୁଥିଲେ ନିଜ ଛାତିରେ। ମୃଦଙ୍ଗଟିର ସେହି ଗୁଣୁଗୁଣୁ ଶବ୍ଦ ଛାଇ ପରି ଗୋଡ଼ଉଥିଲା ତାଙ୍କୁ। ଚଇତା ଓ ବିଭୂତି ଆଗରେ ଏସବୁ କଥା କହି ହାସ୍ୟାସ୍ପଦ ହେବା ପାଇଁ ତାଙ୍କୁ ଆଉ ଭଲ ଲାଗିଲା ନାହିଁ। ସେଦିନ ସନ୍ଧ୍ୟାରେ ବିଶ୍ୱର ସର୍ବବୃହତ ଯୁଗ ଉପଯୋଗୀ ରାସ ହେବା ପାଇଁ ଯେଉଁ ପ୍ରକ୍ରିୟା ଚାଲୁଥିଲା ସେଥିରେ ଅସହଯୋଗ ମାୟାଧରଙ୍କ ଭୂମିକାକୁ ସନ୍ଦେହପୂର୍ଣ୍ଣ କରିଦେଇଥିଲା ଉଦ୍ୟୋକ୍ତାମାନଙ୍କ ନିକଟରେ। ତେଣୁ ମୃଦଙ୍ଗ ବାଦ୍ୟ ପରି ସେ ନିଜେ ମଧ୍ୟ ବର୍ଜନୀୟ ହୋଇପଡ଼ିଥିଲେ ଉକ୍ତ କାର୍ଯ୍ୟକ୍ରମରୁ। ସେ ସାରା ଦିନ ଭିତରେ ଥରେ ଅଧେ ଚୋରେଇ ଚୋରେଇ ଚାହିଁଥିଲେ ରାସ ହେବା ପାଇଁ ଉଦ୍ଦିଷ୍ଟ ଚୌତରାକୁ। ରାସ ପାଇଁ ଯେଉଁ ପ୍ରକାଣ୍ଡ ଆୟୋଜନ ଚାଲୁ ରହିଥିଲା ତାକୁ ଦେଖି କେବଳ ବିସ୍ମିତ ହେଉଥିଲେ ସେ। ପ୍ରଚୁର ପରିମାଣର ଅର୍ଥ ଆସିବାର ବାଟ ଏତେ ସୁଗମ ହୋଇପାରିଲା କେମିତି ବଜାର ଟୋକାଦଳଙ୍କ ପାଇଁ ସେ ଆଦୌ ବୁଝିପାରୁନଥିଲେ। କାବା ହୋଇଯାଇଥିଲେ ମୁହୂର୍ତ୍ତ କେତୋଟି ପାଇଁ। କଣ ଶୁଭୁଛି ନା ନାହିଁ ତମକୁ? ତମ ଉପରେ ଚାନ୍ଦା ଧାର୍ଯ୍ୟ କରାଯାଇଛି 100 ଟଙ୍କା, ବାହାର କଲ ଆମେ ଯାଉ, ତେଣୁ ସବୁ ତକ କାମ ପଡ଼ିଛି। ଟୋକାଦଳଙ୍କ ଭିତରୁ କେହି ଜଣେ ସିଗାରେଟ୍ରେ ଗୋଟିଏ ପ୍ରକାଣ୍ଡ ଟାଣ ଦେଇ ଏତେକ କଥା କହିଲା। ତାର ପ୍ରତିଟି ଶବ୍ଦରେ ଭରପୁର ରହିଥିଲା ମାୟାଧରଙ୍କୁ ସମ୍ପୂର୍ଣ୍ଣ ଧୂଳିସାତ କରିଦେବା ପାଇଁ ନିର୍ମମ ଅବଜ୍ଞା। ମୁଁ ଚାନ୍ଦା ଦେଇପାରିବି ନାହିଁ। ଦାଣ୍ଡପିଣ୍ଡାରେ ଠିଆ ହୋଇ ଲୁଗାକୁ କୁଞ୍ଚ କରି ପିନ୍ଦୁ ପିନ୍ଦୁ ମାୟାଧର କହିଲେ ଖୁବ୍ ଶାନ୍ତ ଭାବରେ, ଦେଇପାରିବ ନାହିଁ ନା ଦବ ନାହିଁ? ଦାନ୍ତ ଚିପି କଥାର ଅର୍ଥ କଲା ଆଉ ଜଣେ, ଠିକ ଅଛି ନ ଦିଅ, ଆମେ କଣ ତମ ଉପରେ ଭରସା ରଖି ଏତେବେଳେ ଆୟୋଜନ କରୁଛୁ? ହେଲେ ତମ କଲିକତି ମୃଦଙ୍ଗ କାହିଁ? ଟିକେ ଆଣିଲ ଦେଖିବା କି ପ୍ରକାର ପଦାର୍ଥ ସିଏ। ଦୁଇଜଣ ସାଥୀଙ୍କ କାନ୍ଧରେ ହାତ ପକେଇଥିବା ଅବସ୍ଥାରେ ନିଜ ଦେହକୁ ଝୁଲାଇ ଝୁଲାଇ ତୃତୀୟ ଜଣଙ୍କ ମାୟାଧରଙ୍କ ଉଦ୍ଦେଶ୍ୟରେ କହିଲା, ଗୋଟେ ବ୍ରଣକୁ ତୀକ୍ଷ୍ଣ ଛୁଞ୍ଚି ସାହାଯ୍ୟରେ ଆଘାତ କଲେ ଯେମିତି କଷ୍ଟ ହୁଅନ୍ତା ସେହିପରି ଗୋଟିଏ ଯନ୍ତ୍ରଣାରେ କଲବଲ ହୋଇଗଲେ ମାୟାଧର। ସେ ଭଲ ଭାବରେ ବୁଝି ସାରିଥିଲେ ଏ ପ୍ରକାର ଦୁର୍ବ୍ୟବହାର ପାଇଁ ସେ ଫେରାତ କରିପାରିବେ ନାହିଁ କାହା ଆଗରେ। ଗାଁର ଶାନ୍ତିଭଙ୍ଗ କରୁଥିବା କୁକୁଡ଼ା ଝୋଳ, ମଦ, ଗଞ୍ଜେଇ ଓ ଯୌନ କାରବାରରେ ନିଜର ଜ୍ଞାନ ପରିସରକୁ ସୀମିତ ରଖିଥିବା ଏହି ଉତ୍ତର ପୁରୁଷମାନଙ୍କ ହାତରେ ହିଁ ଗାଁର ଡୋରି ରହିଆସିଛି ବେଶ କେତେ ଦିନ ହେଲା। ଅଗତ୍ୟା ସେ ଘର ଭିତରୁ ଗଲେ। ଏମିତି ଅବସ୍ଥାରେ ପଳାୟନପନ୍ଥୀ ହୋଇଯିବାରେ ହିଁ ସେ ନିଜକୁ ଗୌରବାନ୍ୱିତ ବୋଧ କଲେ। ଧାଁ ଦୌଡ଼ ଲାଗି ରହିଥିବା ସନ୍ଧ୍ୟା ଆସିବା ପୂର୍ବରୁ ଦୂର ତାଳବଣ ଘେରା କଣ୍ଡିଆ ଉପରୁ ଚମତ୍କାର ସୁନାର କିରଣ ଫିଙ୍ଗି ଜହ୍ନ ଉଠୁଥିଲା। ଆକାଶ ବର୍ଣ୍ଣିଲ ହୋଇପଡ଼ିଥିଲା ଜହ୍ନ ଆଲୁଅରେ। ମାଇକ୍ରେ ବାଜୁଥିଲା ତୁ ଚିଜ୍ ବଡ଼ି ହେ ମସ୍ତ ମସ୍ତ। ମେଲୋଡ଼ି ମଞ୍ଚଟିଏ ତିଆରି ହୋଇଥିଲା ରାସ ଚୌତରା ସାମ୍ନାରେ। ମଞ୍ଚର ହେଲୋଜେନ୍ ଲାଇଟ୍ ନିକଟରେ ଚୌତରାରେ ରଖାଯାଇଥିବା ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି କଡ଼ରେ ବଡ଼ ହାସ୍ୟାସ୍ପଦ ଭାବରେ ଜଳୁଥିଲା ପୋଲାଙ୍ଗ ତେଲ ଓ ସଳିତା ସମ୍ବଳିତ ଦୀପଟିଏ। ହାଲୋଜେନ୍ ଲାଇଟ୍ଟିକୁ ପୋକ ଘେରି ରହିଥିବା ପରି ହୁମୁଦୁମ ହେଉଥିଲେ ଗାଁର ପିଲାମାନେ ମଞ୍ଚ ଉପରେ। ମେଲୋଡ଼ି ଆରମ୍ଭ ହେବାର ଚାଞ୍ଚଲ୍ୟ ଥିଲା ଚା ଦୋକାନରେ। କିରୋସିନ ଷ୍ଟୋଭ୍ଟିଏ ଧଇଁସଇଁ ହୋଇ ଜଳୁଥିଲା ଗୋଟିଏ ଟ୍ରଲି ଉପରେ। ଚପ୍ ତିଆରି ହେବା ଉଦ୍ଦେଶ୍ୟରେ ଗୋଟିଏ ଥାଳିରେ ମିଠେଇ ପରି ସଜା ହୋଇ ରହିଥିଲା ଲାଲ ଚିଙ୍ଗୁଡ଼ି ଭଜା, ମସୁଣ ଓ ଅନାବରଣ ଅଣ୍ଡା ଗୁଡ଼ିଏ। ଟ୍ରଲିର ମାଲିକ ବ୍ୟସ୍ତତା ପ୍ରକାଶ କରୁଥିଲା ଟହଲିଆ ପରି ଦିଶୁଥିବା ଗୋଟିଏ ଚିରା ଗଞ୍ଜି ପିନ୍ଧା ଟୋକା ଉପରେ। ଏସବୁ ବ୍ୟତୀତ ବଡ଼ ସତର୍କ ଚାହାଣୀ ତାର ଘୁରି ଆସୁଥିଲା ଚାରିଆଡ଼େ। ପଇସା ହିସାବ କରିବାରେ ସେ ତାର ଅସାଧାରଣ ସ୍ମରଣ ଶକ୍ତିର ପରିଚୟ ଦେଉଥିଲା ଅବଳେଳା କ୍ରମେ। ତେଣେ ଭାଗବତ ଟୁଙ୍ଗିରେ କିନ୍ତୁ ମୃଦଙ୍ଗ ବଜେଇବାରେ ନିବିଷ୍ଟ ରହିଥିଲେ ମାୟାଧର। ଏ ମୃଦଙ୍ଗ କଣ ନ ବାଜୁଛି ମୋ ମାୟାଇ? ଏ କାନ ଜଣ ପବିତ୍ର ହୋଇଗଲା, ନହେଲେ କଣ? ଏହା ପ ମିଛରେ କହିଛି ନଦିଆ ମୃଦଙ୍ଗ ବୋଲି, ତେମେ ଯାହା କୁହ, ପଞ୍ଚଆତ୍ମା ବୋଧ ହୋଇଯାଉଛି ତମ ଉକୁଟ ଶୁଣିଲା କ୍ଷଣି। ବିଭୂତି ଗଦଗଦ ହୋଇ ପଡୁଥିଲା ମୃଦଙ୍ଗ ବାବଦରେ ବର୍ଣ୍ଣନା କରିବାକୁ। ଚଇତା ମଧ୍ୟ ଝାଞ୍ଜ ବଜିଲା ବେଳେ ସେଦିନଠାରୁ ଭଳି ଏତେ ସୁନ୍ଦର ଚମତ୍କାର ଅନୁଭୂତିଟିଏ ହାସଲ କରିନଥିଲା ଆଉ କେଉଁ ଦିନ। ଭାଗବତ ଟୁଙ୍ଗିର ପୋକଖିଆ କବାଟକୁ ଭିତରୁ ବନ୍ଦ କରିଦେଇ ମୃଦଙ୍ଗ ଗିନି ଝାଞ୍ଜ ବଜାଉଥିଲେ ତିନି ଜଣ ମଣିଷ। ମୃଦଙ୍ଗ ଦେହରୁ ନିର୍ଗତ ହେଉଥିବା ଚମତ୍କାର ସ୍ୱର ସବୁ ମାୟାଧରଙ୍କର ଅଭ୍ୟସ୍ତ ଅଙ୍ଗୁଳି ସଂସ୍ପର୍ଶରେ ଆସିବା କ୍ଷଣି ମାୟାଧରଙ୍କର ମୁହଁ ପୂର୍ଣ୍ଣିମାର ଜହ୍ନ ପରି ଦିଶୁଥିଲା ମୁଗ୍ଧ ଓ ପରିଷ୍କାର। ସେ ଭାବୁଥିଲେ ସେ କାନ୍ଦି ପକେଇବେ ଏତେ ଖୁସିରେ। ମୃଦଙ୍ଗର ଧ୍ୱନି ସାଙ୍ଗରେ ମିଶି ଏକାକାର ହୋଇଯିବ ତାଙ୍କ ଅସ୍ତିତ୍ୱ ପାଣିରେ ଚିନିର ଦାନା ପରି। ଯେତେବେଳେ ମେଲୋଡ଼ି ପାର୍ଟିର କାରବାର ଆରମ୍ଭ ହୋଇଗଲା ମଞ୍ଚ ଉପରେ, ବାଦ୍ୟଯନ୍ତ୍ର ଉପରେ ମାର୍ତୁଲ୍ୟ ପ୍ରହାର କିମ୍ବା ସେହିପରି କୌଣସି କାରସାଦୀ ଯୋଗୁଁ ବକ୍ସ ଓ ଫନେଲ ଗୁଡ଼ିକ ଯେତେବେଳେ ଅସ୍ତବ୍ୟସ୍ତ ହୋଇପଡ଼ିଲେ, ସେଦିନର ମୃଦଙ୍ଗ ବାଦନ ବର୍ଜନ କରି ଦୁଇଜଣ ଯାକ ମଣିଷ ନିଜ ନିଜ ଘରକୁ ଫେରିଗଲେ ଏକା ମୁହାଁ। ମାୟାଧର ରହିଗଲେ ଏକାକୀ। ସେ ଅନୁଭବ କଲେ ବିରୋଧୀ ଦଳକୁ ସାମ୍ନା କଲା ଭଳି ଜୋର କିମ୍ବା ସାମର୍ଥ୍ୟ ସତରେ ତାଙ୍କର ଜମାରୁ ନାହିଁ। ଏ ଦିଗରେ ତାଙ୍କୁ ଘୋର ନିରୁତ୍ସାହ କରି ଚଇତା ଓ ବିଭୂତି ଚାଲିଗଲେ ନିଜ ନିଜ ଘରକୁ। କ୍ଳାନ୍ତ ମାୟାଧରଙ୍କର ଆଉ କୌଣସି ସ୍ପୃହା ରହିଲା ନାହିଁ। ସେ ଦିଗରେ ସେ ମୃଦଙ୍ଗକୁ ଯଥାସ୍ଥାନରେ ରଖି ଗୋଟିଏ ଗୋଟିଏ ଚାଲି ଚାଲି ନିଜ ଘରକୁ ଶୋଇବା ଉଦ୍ଦେଶ୍ୟରେ ଗଲେ। ଗୋଟାଏ ଚରମ ପରାଜୟର ଗ୍ଲାନିରେ ସେ ଭାଙ୍ଗି ଟୁକୁରା ଟୁକୁରା ହୋଇଯାଇଥିଲେ ଯେମିତି। ସେ ସେମିତି ଖଙ୍କା ପେଟମାଡ଼ି ଖଟ ଉପରେ ଚୁପଚାପ ଶୋଇଲେ। କିଛି ସମୟ ପରେ ସେ ଅନୁଭବ କଲେ ତକିଆର ଅଧାଅଧି ଭିଜି ଯାଇଛି ତାଙ୍କ ଲୁହରେ। ଏହି ଅବସ୍ଥାରେ କେତେବେଳେ ନିଦ ଲାଗିଯାଇଛି ତାଙ୍କୁ, ତାଙ୍କର ଖିଆଲ ନାହିଁ। ଗୁମ୍ 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 ନିଦ ବାଉଳାରେ ଚମକି ପଡ଼ିଲେ ମାୟାଧର। ଏଇ ତ ପୁଣି ସେହି ମୃଦଙ୍ଗର ସ୍ୱର ଯାହା କାଲି ରାତି ସାରା ଟ୍ରେନ୍ କମ୍ପାର୍ଟମେଣ୍ଟ ଭିତରେ ହରକତ କରିଛି ତାଙ୍କୁ। ସେ ମାୟାଚ୍ଛନ୍ନ ଅବସ୍ଥାରେ ଆଖିମଳି ଉଠି ପଡ଼ିଲେ। ଦେଖିଲେ କେହି କୁଆଡ଼େ ନାହାନ୍ତି, ନିଶା ଗର୍ଜୁଛି। ଝରକା ପାଖରେ କିଛି ତେର୍ଛା ଜହ୍ନୁଆଲୁଅ ଆସି ପଡ଼ିଛି ହେମାଙ୍ଗିନୀଙ୍କ ମୁହଁରେ। ନିଗୁଡ଼ ନିଦରେ ସେ ଶୋଇଛନ୍ତି। ମେଲୋଡ଼ି ପାର୍ଟିର ଗର୍ଜନ ତର୍ଜନ ସବୁ ନିଶ୍ଚୁପ ହୋଇଗଲାଣି। କାର୍ତ୍ତିକ ପୂର୍ଣ୍ଣମୀର ସେଇ ଯେଉଁ ଉତ୍ସବ ବିଭୋର ରାତି, ତାହା ଏତେ ମାମୁଲି ଜଣାପଡ଼ିପାରେ ସେ ପ୍ରଥମ କରି ଅନୁଭବ କଲେ। ସେତେବେଳେ ମୃଦଙ୍ଗର ସେଇ ପରିଚିତ ପରିଚିତ ମାୟାଚ୍ଛନ୍ନ ସ୍ୱର ସେମିତି ଅନାହତ ଓ ଅବ୍ୟାହତ ରହିଥିଲା। ସେ ରୀତିମତ ପ୍ରରୋଚିତ ହେଲେ ଭାଗବତ ଟୁଙ୍ଗି ଆଡ଼େ ପୁଣି ଥରେ ଯିବା ପାଇଁ। ସେ ପ୍ରତିଜ୍ଞାବଦ୍ଧ ଭାବରେ ଚାଲିବାକୁ ଆରମ୍ଭ କଲେ। ବାଟରେ ଯିବାବେଳେ ଦେଖିଲେ ମେଲୋଡ଼ି ମଞ୍ଚ ସୁନସାନ, କେହି କୁଆଡ଼େ ନାହାନ୍ତି। କେବଳ ହାଲୋଜେନ୍ ଲାଇଟ୍ଟାଏ ଖୁଣ୍ଟରେ ବନ୍ଧା ହୋଇ ଜଳୁଛି ଅନାବଶ୍ୟକ ଭାବରେ। ଯେଉଁ ମେଳାରେ ପ୍ରତିବର୍ଷ ରାସ ହୁଏ, ଯୁଗଳମୂର୍ତ୍ତି ପୂଜା କରାଯାଏ, ସେଠି ପହଞ୍ଚି ସେ ସ୍ତମ୍ଭୀଭୂତ ହୋଇଗଲେ କିଛି କ୍ଷଣ ପାଇଁ। ଏ କ'ଣ ସେ ଦେଖୁଛନ୍ତି, କୁକୁର ଦୁଇ ତିନିଟା ଗୋଟାଏ ଖଇ ଉଖୁଡ଼ା ଭୋଗଡାଲାକୁ କେନ୍ଦ୍ର କରି ବଡ଼ ନିର୍ଦ୍ଦୟ ଭାବରେ ଗାଳିଗୁଲଜ କରୁଛନ୍ତି ପରସ୍ପର ଭିତରେ। ପରସ୍ପରକୁ ରକ୍ତାକ୍ତ କରିବା ପାଇଁ ନିଜ ନିଜର ଦାନ୍ତ ଓ ପଞ୍ଜାକୁ ଉନ୍ମୁକ୍ତ ରଖି ଛକା ପଞ୍ଜା ଖେଳ କରୁଛନ୍ତି। ଛିଞ୍ଚାଡ଼ି ହୋଇପଡ଼ିଛି ଉଖୁଡ଼ା ଖଇ ଏଣେତେଣେ। ସେଇ ମେଳାଘରର ଚୌତରା ଉପରେ ଦିଜଣ ହାମୁଡ଼ି ପଡ଼ିଛନ୍ତି ନିର୍ଲଜ ଭାବରେ ବିବସ୍ତ୍ର ହୋଇ। ସେ ଦିଜଣ ରାଧାକୃଷ୍ଣ ବେଶ ହୋଇଥିବା ଗାଁର ସବୁଠାରୁ ଅସଭ୍ୟ ଓ ବିଶୃଙ୍ଖଳ ଯୁବକ, ପ୍ରେମା ଆଉ କୁଞ୍ଜ। ରାଧାଙ୍କର ଉନ୍ମୁକ୍ତ ଲୋମସ ଛାତିରେ ଭିଡ଼ା ଯାଇଛି ନକଲି ବ୍ରେଷ୍ଟ, ତା ଉପରେ କାଞ୍ଚୁଲି। ରାଧାଙ୍କର ଶାଢ଼ୀ ସମ୍ପୂର୍ଣ୍ଣ ଭାବରେ ଅଲଗା। ଓଠରେ ଲିପଷ୍ଟିକ୍, ମୁହଁରେ ପାଉଡର, କାନରେ ଅଳଙ୍କାର, ହାତରେ ଚୁଡ଼ି, ଆଖିରେ କଜଳ, ମୁଣ୍ଡରେ ବେଣୀ ଲଗାଇ ରାଧା ବେଶ ସାଜିଥିବା ଯୁବକଟି ଦିଶୁଛି ଗୋଟିଏ ପେତିନୀ ପରି। ତାର ଉନ୍ମୁକ୍ତ ଛାତିରେ ଶୋଇ ଲୀଳା ରଚନା କରିଛନ୍ତି ରସରାଜ ଶ୍ରୀକୃଷ୍ଣ। ମୁଣ୍ଡରେ ଜରି ମୁକୁଟ, ଅଣ୍ଟାରେ ବଇଁଶୀ, ମୁହଁ ସାରା ଉତ୍କଟ ନୀଳବର୍ଣ୍ଣ, କାନରେ କୁଣ୍ଡଳ, କାନ୍ଧରେ ଉତ୍ତରୀୟ, ପାପୁଲିରେ ଅଳତା, ବାହୁରେ ବାଜୁବନ୍ଧ ଧାରଣ କରିଥିବା ଶ୍ରୀକୃଷ୍ଣ ରୂପୀ ଯୁବକଟି ଦିଶୁଛି ଗୋଟିଏ ବିଭତ୍ସ ଯୌନ ରୋଗୀ ଭଳି। ଉଭୟଙ୍କର ସହଯୋଗରେ ଗୋଟିଏ ଲଜ୍ଜାକର ରାସ ରଚିତ ହୋଇଛି ରାତିରେ ସେ ନିସ୍ତବ୍ଧ ପ୍ରହରରେ ପରିତ୍ୟକ୍ତ ପୂଜା ମଣ୍ଡପ ନିକଟରେ। ମଦର ଦୁର୍ଗନ୍ଧରେ ନାକ ଫାଟି ପଡ଼ିଲା ମାୟାଧରଙ୍କର। ସେ କେବଳ ନିଜ ଗାଁର ପ୍ରେତାତ୍ମା ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନାଟିଏ କରିବାକୁ ଚିନ୍ତା କଲେ। ଯୁଗଳ ମୂର୍ତ୍ତି ଆଡ଼େ ନିଜର ଅସହାୟ ଦୃଷ୍ଟି ନିକ୍ଷେପ କରି ସେ ଭାବିଲେ, ଏ ହେଉଛନ୍ତି ଖାଣ୍ଟି ପିତ୍ତଳରେ ତିଆରି ରାଧାକୃଷ୍ଣଙ୍କର ସେହି ବିଗ୍ରହ ଯାହାଙ୍କୁ ଆଜି ସେ ନିଜ ହାତରେ ଫୁଲରେ ସଜେଇଥାନ୍ତେ, ଚିତା ଆଙ୍କିଥାନ୍ତେ, ମୟୂରର ଚୂଳ ଘୋଷିଥାନ୍ତେ ମସ୍ତକରେ, ସୁବାସିତ ଜଳ ସିଞ୍ଚି ଆହ୍ଲାଦରେ ନୃତ୍ୟ କରିଥାନ୍ତେ ମୃଦଙ୍ଗର ତାଳେ ତାଳେ। ସେହି ବିଗ୍ରହଙ୍କୁ ଏତେ କୁଶ୍ଚିତ ପରିବେଶରେ ଏଭଳି ପରିତ୍ୟକ୍ତ ଅବସ୍ଥାରେ ଦେଖୁ ଦେଖୁ ସେ ବିଚଳିତ ହୋଇପଡ଼ିଲେ। ଦୁଃଖରେ ଓ ଲଜ୍ଜାରେ ମ୍ରିୟମାଣ ଦେଖାଗଲା ତାଙ୍କର ମୁହଁ। କ୍ରମାଗତ ଭାବେ ଝରି ଆସିଲା ଲୁହ ତାଙ୍କ ଆଖିରୁ କୌଣସି ବାଧା ନ ମାନି। କମ୍ପି ଉଠିଲା ଦୁଇ ନାକପୁଡ଼ା କୋହରେ। ତାଙ୍କର ଶରୀର ସାରା ସେ ଅନୁଭବ କଲେ ଗୋଟେ ବିଚିତ୍ର ଅସ୍ଥିରତା। ସେ ସେଇଠି ସେଇ ଅବସ୍ଥାରେ ଆଣ୍ଠେଇ ପଡ଼ିଲେ ଯୁଗଳ ମୂର୍ତ୍ତିଙ୍କ ନିକଟରେ। ସେ କାନ୍ଦିବାକୁ ଲାଗିଲେ, ନିଜ ଉପରେ ନିୟନ୍ତ୍ରଣ ହରାଇ। ସେ କଣ ସବୁ କହିଯାଉଥିଲେ ମନକୁ ମନ, ସେ ସବୁ କିଛି ବୁଝା ପଡ଼ୁନଥିଲା। ତାଙ୍କୁ ଲାଗିଲା ଆସ୍ତେ ଆସ୍ତେ କମ୍ପି ଉଠୁଛି ତାଙ୍କ ଶରୀର, ତାଙ୍କର ଲକ୍ଷ ଲକ୍ଷ ଲୋମ କୂପରେ ଭେଦ କରିଯାଉଛି ଅନବରତ ବାଜୁଥିବା ମୃଦଙ୍ଗର କୁମକୁମ ଶବ୍ଦ, ଗୋଟାଏ ପ୍ରକାଣ୍ଡ ସ୍ରୋତରେ ପରିଣତ ହୋଇଯାଉଛି ତାଙ୍କର ସତ୍ତା। ଏତେ ତନ୍ମୟତା, ଏତେ ହଜିଯିବାର ଆକାଂକ୍ଷା, ଭାସିଯିବାର ଭାବପ୍ରବଣତା କେଉଁଠି ରହିଥିଲା ତାଙ୍କ ଭିତରେ ସେ ବୁଝିପାରିଲେ ନାହିଁ। ତାଙ୍କୁ ଲାଗିଲା ସତ୍ୟବାସୀ ପଡ଼ିଯାଇଛନ୍ତି ଗୋଟିଏ ଅସମ୍ଭାଳ ତୋଡ଼ର ମୁହଁରେ। ହଠାତ୍ ତାଙ୍କର କଣ ମନେ ହେଲା କେଜାଣି, ସେ ଯୁଗଳ ବିଗ୍ରହଙ୍କୁ ଉଠାଇ ଦୁଇ ବାହୁରେ ଭିଡ଼ି ଧରିଲେ ଛାତିରେ। କିନ୍ତୁ କ୍ରମେ ତାଙ୍କର ହୃଦବୋଧ ହେଲା, ତାଙ୍କର ଏଇ କ୍ଷୁଦ୍ର କଳୁଷ ପରିପୂର୍ଣ୍ଣ ଶରୀର ଧରି ରଖିପାରିବ ନାହିଁ ଏତେ ବଡ଼ ଅବର୍ଣ୍ଣନୀୟ ଆକାରକୁ। ସେ ଧଇଁ ଚଇଁ ହେଲେ, ଛେପ ଡକିଲେ, ସେ ଅନୁଭବ କଲେ ତାଙ୍କର ଗଣା ଶୁଖି ଯାଉଛି, ଶବ୍ଦ ସ୍ଫୁରୁ ନାହିଁ ପାଟିରୁ। ସେ ଯୁଗଳ ମୂର୍ତ୍ତି ପ୍ରକାଣ୍ଡ ଜାଁଳା ପର୍ବତ ଦୁଇଟି ପରି ତାଙ୍କୁ ପାତାଳକୁ ଚାପି ଦେଉଛନ୍ତି, ନା ସେ ନିଜେ ମହାସମୁଦ୍ର ବକ୍ଷରେ ବରଫ ଖଣ୍ଡେ ପରି ଲୀନ ହୋଇଯାଉଛନ୍ତି ତାହା ସେ ଜାଣିପାରିଲେ ନାହିଁ। ତାଙ୍କର ହୃତ୍ସ୍ପନ୍ଦନ ବଢ଼ିଯାଇଥିଲା ଦ୍ରୁତ ବେଗରେ। ତାପରେ ହଠାତ୍ ତାଙ୍କର ଟଳମଳ ଶରୀରଟି ଢଳି ପଡ଼ିଲା ବିମାନର ଦାଢ଼କୁ। ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ସେହିପରି ବନ୍ଦୀ ଅବସ୍ଥାରେ ରହିଥାନ୍ତି ମାୟାଧରଙ୍କର ଦୁଇ ହାତର ଆଲିଙ୍ଗନରେ। ସେତେବେଳକୁ ସମୁଦାୟ ଗାଁର ପିଲା ବୁଢା ମାଇପେ ମର୍ଦ୍ଦ ହାଉଜା ହୋଇ ବେଢ଼ିଥିଲେ ମାୟାଧରଙ୍କୁ, ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ହଠାତ୍ ନିଦ ଭାଙ୍ଗି ଉଠିଥିବା ଗୋଟିଏ ଗାଁର ପରିବେଶ। କାର୍ତ୍ତିକ ପୂର୍ଣ୍ଣମୀର ଜହ୍ନଖଣ୍ଡେ ବାଦଲ ଭିତରେ ଲୁଚି ରଖିଥିଲା ତାର ମୁହଁ। ବିଧ୍ୱସ୍ତା ହେମାଙ୍ଗିନୀ ସମଗ୍ର ପୃଥିବୀଟି ରସାତଳକୁ ଚାଲିଗଲା ବୋଲି ସର୍ବଶେଷ କାନ୍ଦଣାଟି କାନ୍ଦୁଥିଲେ ବିମାନ ନିକଟରେ କଚାଡ଼ି ହୋଇ। ମାୟାଧରଙ୍କୁ ପ୍ରଥମେ ପାଗଳ ଓ ପରେ ମୃତ ବୋଲି ଘୋଷଣା କରାଯାଇଥିଲା ସେହିଠାରେ ଅତ୍ୟନ୍ତ ସହାନୁଭୂତିର ସହିତ। ଏତିକିବେଳେ ଭାଗବତ ଟୁଙ୍ଗି ଆଡ଼ୁ ଯେପରି କେହି ଜଣେ ପୃଥିବୀର ସବୁଠାରୁ ବିପଜ୍ଜନକ ସମ୍ବାଦଟି ଆଣି ପରିବେଶ କରୁଥିଲା ଚିତ୍କାର କରିବା ପରି, ତୌରିଆସ ଭାଇମାନେ ଭାଗବତ ଟୁଙ୍ଗିରେ ତାଲା ପଡ଼ି ରହିଛି ବାହାରୁ, ଅଥଚ ମୃଦଙ୍ଗଟା ବାଜୁଛି ମନକୁ ମନ, ବଡ଼ ଆଚମ୍ବିତ କଥା ହୋ, ଦେଖିବ ଆସ। ଏହା ନିଶ୍ଚିତ ଭାବେ ମାୟାଧରଙ୍କ ପ୍ରେତାତ୍ମାର କାରସାଦୀ ହୋଇପାରେ ବୋଲି ଧରିନେଇ ଉପସ୍ଥିତ ଗ୍ରାମବାସୀମାନଙ୍କ ମଧ୍ୟରୁ ଦୁଃସାହସୀ ମନେ ହୋଇଥିବା ଜଣେ ଯୁବକ ଖୁବ୍ ସତର୍କତାର ସହିତ ଭାଗବତ ଟୁଙ୍ଗିର ତାଲା ଖୋଲିଲା। ହେଲେ ମାୟାଧରଙ୍କ ମୃଦଙ୍ଗଟି ପ୍ରକୃତରେ ଅକ୍ଷତ ନଥିଲା, ସେତେବେଳକୁ ତାହା ଫାଟି ଦୁଇ ଫାଳ ହୋଇ ପଡ଼ିଥିଲା ଚଟାଣରେ ଏବଂ ଦିଶୁଥିଲା ମୃତ ମଣିଷର ଆଣ୍ଟିଏ ପରି। ସେତେବେଳକୁ କାର୍ତ୍ତିକ ପୂର୍ଣ୍ଣମୀର ରାତି ଭୋର ହେବାର ସୂଚନା ମିଳୁଥିଲା ପୂର୍ବ ଦିଗରୁ।